हरे कृष्ण। आज हमें श्रीमद् भागवत गीता चतुर्थ अध्याय दिव्य ज्ञान जग शीर्षक रु आम चबीश श्लोक पाठ करवा चबीश रु जिते श्लोक पाठ हो पार चबीश श्लोक बहुत सुंदर कथा भगवान कहते जे ब्रह्मात्म ब्रह्म हवी ब्रह्माग्नो ब्रह्मणाहुत ब्रह्म तेन गंतव्य ब्रह्म कर्म समाधि ये जो मैंने मायावती अच्छा से प्रसाद पाइला श्लोक पाठ करते ब्रह्मार्पण ब्रह्म हवी ब्रह्मग्न ब्रह्मणाहुत ब्रह्म तेन गंतव्य ब्रह्म कर्म समाधि सबकि ब्रह्म तेणु आम से ब्रह्म बर्तन बद्ध अवस्था अच्छू जो मुक्त होने से ब्रह्म होगा ब्रह्म लीन हो मायावती मानक श्लोक पाठ करते प्रसाद पाइला बेले बहुत गुरुत्वपूर्ण श्लोक तेणु ये ब्रह्मार्पण ब्रह्म हवी ब्रह्म कहले जो व्यक्ति संपूर्ण रूपे कृष्ण चेतन अच्छी से निश्चय चित जगत को जीव कारण से संपूर्ण रूपे दिव्य कर्म ही आत्मसमर्पण करी जो थे कि पुण्य पूर्णार्पण भाव रही जहाँ अर्पित है से दिव्य भावपूर्ण अटे जो ब्रह्म अर्पण आम ये कह ब्रह्म अर्पण कहले सिद्धस्वामी कहते आ पूर्व श्लोक जो कहगला जे जो मैंने पांचटी श्लोक उन्नीस तेईस पांचटी श्लोक कर्म अकर्म विकर्म गत काली आलोचना करते कर्म अकर्म विकर्म विषय उन्नीस तेईस ये पांचटी श्लोक भगवान कहले तेना अंतिम श्लोक कहले भगवान कहले जज्ञ चरत कर्म समग्र प्रबलियते पूर्ण भाव से यज्ञ चरत कर्म समग्र प्रबलियते ये हूँ अकर्म कर्मर फल आ प्रतिक्रिया रही संपूर्ण भाव चली समग्र प्रबलियते तेणु यज्ञाचरतम इतुक्तम जो गुटा कहले यज्ञाचरत कर्म सज्ञ एवं कीदृश बर्तमान अर्जुन मन प्रश्न आसो सी यज्ञा कि भाव यज्ञाचरत कर्म समग्र प्रबलियते सी यज्ञा कौन लोक मैंने साधारण यज्ञ कहले भावती कौन ना अग्नि जदि घृत आहुति दिजाव यज्ञ कितु यहीटा मत यज्ञ किंतु बहुत प्रकार यज्ञ बर्तमान कहूँ बहुविध यज्ञ ब्रह्मण वेदरे बहुत प्रकार यज्ञ विषय कृतीय अध्याय भगवान ब्रह्म विषय कहले यज्ञ विषय कहले जमी आम कहला भगवान कही चक्र चक्र कर भगवान कि चक्र से जो मैंने भौतिक जगत रही नियम रही से यही भाई भाव चक्र ये अनुसार ये नियम अनुसार कार्य करेंगे कालचक्र कौन से नियम आँ रहा चक्र कालचक्र रही काल प्रभावित हे नियम है अनाथ होती भूतानी पर्जनाद अनुसंभव यज्ञाद होती पर्जन्य यज्ञ कर्म समुद्भव कर्म ब्रह्मोद्भव विधि ब्रह्माक्षर समुद्भव तस्मा सर्वगतम ब्रह्म नित्य यज्ञ एवं प्रवर्तित चक्र तृतीय अध्याय श्लोक टाइम कही बहुत गुरुत्वपूर्ण श्लोक ये अनुसार जो कार्य न कर जीवन वृथा जाऊँगी मोघम पार्थ सहज जीवन हूँ वृथा तृतीय अध्याय कहला से यज्ञ विषय कहला यज्ञ कर्म समुद्भव वेदरे सब कर्म जो सब कर्म कहटा यज्ञ तेणु विभिन्न प्रकार यज्ञ सब जो रही कलिजुगर अन्य सब यज्ञ जो अन्य सब युग जो सब यज्ञ होता विशेष भाव यज्ञ कहले ତ୍ରେତୟା ଦଦତ ମୋକ୍ଷୈ। ଭଗବାନ ରାମଚନ୍ଦ୍ର ଯେଉଁ ସମୟରେ ଆସିଥିଲେ ତ୍ରେତା ଯୁଗରେ, ସେହି ସମୟରେ ଏଇ ଅଗ୍ନିରେ ଭୂତ ହେଉଛି ଯେଉଁ ଯଜ୍ଞ ରହିଛି, ସେ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା। ତୃତୀୟା ଯଜୁତ ମକ୍ଷୀ, ତେଣୁ ଅନ୍ୟ ଯୁଗରେ ବିଭିନ୍ନ ପ୍ରକାର ଯଜ୍ଞର ବ୍ୟବସ୍ଥା ଥିଲା, କିନ୍ତୁ ବର୍ତ୍ତମାନ କଳିଯୁଗରେ ସେସବୁ ଯଜ୍ଞକୁ ବନ୍ଦ କରାଯାଇଛି, ଯଜ୍ଞଟା ସମ୍ଭବ ନୁହଁ। ତେଣୁ କଳିଯୁଗରେ ଏକମାତ୍ର ଯଜ୍ଞ ରେକମେଣ୍ଡେଡ୍ ଯଜ୍ଞ ଆମ ଶ୍ରେଷ୍ଠ ଯଜ୍ଞ ହେଉଛି କେଉଁଠି ଯଜ୍ଞ, ସଂକୀର୍ତ୍ତନ ଯଜ୍ଞ। ସଂକୀର୍ତ୍ତନ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଦନ୍ଧି ଶୂନ୍ୟ ଦଶ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ଯେଉଁ ନାମ ନିଆହେଲା ଆଦର କେତୋଟି, ଏ ଯେଉଁ ଭଗବାନଙ୍କ ନାମ ନିଆହେଲା ଆଦର କେତୋଟି ନାମ ରହିଛନ୍ତି, ଭଗବାନ ମନ୍ତ୍ର କେତେ ନାମ ରହିଛନ୍ତି, ଏଇ ଯେଉଁ ମହାମନ୍ତ୍ର କୁହାଗଲା ଏ ମହାମନ୍ତ୍ରରେ କେତୋଟି ନାମ ରହିଛି, ଷୋହଳ ନାମ। ଆମେ ଶହେ ଆଠ କୋଟି ମାଳ ଜପ କରୁଛେ, ତା ଦେହରେ କେତେ ନାମ ହେଉଛି, ଚତୁର୍ଶହ ଅଠେଇଶଟା ମାନେ ଥର ହେଉଛି, ଗୋଟିଏ ଥରରେ ମହାମନ୍ତ୍ର ଯେଉଁ ଗଲା ହେଉଛି ତା'ର ଷୋହଳଟା ନା, ସତରଶହ ଅଠେଇଶ ଇଣ୍ଟୁ ଷୋହଳ ପଚିଶ ହଜାର ଉର୍ଦ୍ଧ, ଦିନକୁ ପଚିଶ ହଜାର ଉର୍ଦ୍ଧ ଆମେ ନାମ କରୁଛେ। କିନ୍ତୁ ଆମର ପ୍ରଭୁ ଏଇଠି ବସିଛନ୍ତି, ସେ ଲକ୍ଷ ନାମ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ଆମର ମହାମନ୍ତ୍ର ଯେଉଁ କିଏ ଆଚାର୍ଯ୍ୟ ନାମାଚାର୍ଯ୍ୟ ହରିଦାସ ଠାକୁର, ସେ ତିନି ଲକ୍ଷ ନାମ କରୁଥିଲେ, ଚବିଶ ଘଣ୍ଟା ତାଙ୍କର ବିତି ଯାଉଥିଲା ଭଗବାନ ନାମରେ। ଆଉ କୌଣସି ସମୟ ନଥିଲା ସେ ଖାଦ୍ୟ ଗ୍ରହଣ କରିବେ ବା ଅନ୍ୟ କାର୍ଯ୍ୟ କରିବେ, କିଛି ନାହିଁ, ସବୁବେଳେ ଭଗବାନଙ୍କ ନାମ। ତେଣୁ ଯାହା ବି ହଉ, ବିଭିନ୍ନ ଯଜ୍ଞ ଯେଉଁ ବେଦରେ ସବୁ ଯେଉଁ ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନ ମୋତେ ସେସବୁ କଥା କହିବେ ନା, ସବୁ ଜ୍ଞାନ ରହିଛି ଏଥିରେ, ସବୁ ଜ୍ଞାନ ରହିଛି। ଆମ ପାଇଁ କେଉଁଟା ରେକମେଣ୍ଡେଡ଼ ସେଇଟା ଆମେ ବୁଝିବାକୁ ପଡ଼ିବ, କଳିଯୁଗ ପାଇଁ କ'ଣଟା ଆମେ କରିବା, କେଉଁ ଯଜ୍ଞ କରିବା। ତୃତୀୟ ଯୁଗରେ ଯେଉଁ ଯଜ୍ଞ କରାଯାଉଥିଲା ବର୍ତ୍ତମାନ କଳିଯୁଗରେ ସେଇଟା ସମ୍ଭବ ନୁହଁ। ଆମ ଶ୍ରୀ ଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଇଏ ହେଉଛି ଯେମିତି ଔଷଧ ରହିଛି ମେଡ଼ିସିନ, ମେଡ଼ିସିନରଟା ଡେଟ୍ ରହିଛି କେତେ ତାରିଖ ଭିତରେ ଆମେ ୟୁଜ୍ କରିବା, ଯଦି ଡେଟ୍ ଏକ୍ସପାୟାର କରିଗଲ ତା'ହେଲେ ସେ ମେଡ଼ିସିନ କାମ ଦେବ ନାହିଁ। ତେଣୁ ଅନ୍ୟ ଯୁଗରେ ଯେଉଁ ଧର୍ମ ରହିଥିଲା ଭଗବାନ ପ୍ରାପ୍ତ ହେବା ପାଇଁ ତା'ର ଡେଟ୍ ଏକ୍ସପାୟାର ହୋଇଯାଇଛି, ତେଣୁ ବର୍ତ୍ତମାନ ଯେଉଁ ରହିଛି ଯୁଗ କଳିଯୁଗ, ତା ଯେଉଁ କଳିଯୁଗରେ ଭଗବାନ ପ୍ରାପ୍ତ ହେବା ପାଇଁ ଉପାୟ ହେଉଛି ଭଗବାନ ନାମ। ଯାହା ହେଉ ତଥାପି ବିଭିନ୍ନ ଯଜ୍ଞ ବିଷୟରେ ଯେଉଁ କୁହାଯାଇଛି, ତୃତୀୟ ଅଧ୍ୟାୟ ଚତୁର୍ଥ ଏ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ଏ ଯଜ୍ଞ କର୍ମଯଜ୍ଞ ବିଷୟରେ କୁହାଯିବ, ଏବଂ ବହୁବିଧା ଯଜ୍ଞ ଋତୁତା ବ୍ରହ୍ମଣ ମୁଖେ, ଏହିଭଳି ଭାବରେ ଅନେକ ଯଜ୍ଞ ବିଷୟରେ କୁହାଯିବ, ସବୁ ବିଷୟରେ କୁହାଯାଇପାରିବ ନାହିଁ, କେତୋଟି ବିଷୟରେ କୁହାଯିବ, କିଛି ଯଜ୍ଞ ବିଷୟରେ କୁହାଯିବ। ତେଣୁ ଏ ଶ୍ଳୋକରେ ଯେଉଁ କହୁଛନ୍ତି ବ୍ରହ୍ମାର୍ପଣମ୍, ଯେଉଁ ଅର୍ପ୍ୟତେ ଅନେନ ଇତି ଅର୍ପଣମ୍ ସ୍ତୁବାଦି, ବ୍ରହ୍ମାର୍ପଣମ୍ ବ୍ରହ୍ମ ହବି, ସବୁକିଛି ବ୍ରହ୍ମ, ଯଜ୍ଞରେ ଯାହା ସବୁ ଅର୍ପଣ କରାଯାଉଛି ଯେଉଁ ଯେଉଁ ଯାହା ମାଧ୍ୟମରେ ଏ କୁହାଯାଇଛି, ଏଠି ତା'ର ପ୍ରକୃତ ଏଇଟା ବ୍ରହ୍ମ କହିଲେ ଦିବ୍ୟ ପ୍ରକୃତି, ଅର୍ପଣମ୍ କହିଲେ ଅର୍ପଣ, ବ୍ରହ୍ମ କହିଲେ ପରମେଶ୍ୱର, ହବି କହିଲେ ଭୂତ, ଅଗ୍ନି ବ୍ରହ୍ମଣା ଭୂତମ୍ କହିଲେ ଅର୍ପିତ, ବ୍ରହ୍ମ ଏବଂ ତେନ ଗନ୍ତବ୍ୟମ୍, ସେମାନେ ଯିବେ ବ୍ରହ୍ମକର୍ମ ସମାଧିନା ପୂର୍ଣ୍ଣ ସମାଧି ସେମାନେ ପ୍ରାପ୍ତ ହେବେ। ଏ ଯେଉଁ ଯଜ୍ଞରେ ସବୁକିଛି ହେଉଛି ବ୍ରହ୍ମ, ଯାହା ଅର୍ପିତ ହେଲା ବ୍ରହ୍ମ, ଯିଏ ଅର୍ପଣ କଲା ସେ ମଧ୍ୟ ବ୍ରହ୍ମ ହୋଇଗଲେ, ଯାହା ଦ୍ୱାରା ଅର୍ପିତ ହେଲା ସେ ମଧ୍ୟ ବ୍ରହ୍ମ, ଅନ୍ତିମରେ ସମସ୍ତେ ବ୍ରହ୍ମ ପ୍ରାପ୍ତ ହେବେ, ଶ୍ଳୋକର ଅର୍ଥ ହେଉଛି ଏଇଟା। ତେଣୁ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଭାବାର୍ଥରେ ଯେ ଆମର ପ୍ରଭୁପାଦ ମହାରାଜ ଯେଉଁ ଭାବାର୍ଥ ଦେଇଛନ୍ତି ସବୁ ଭକ୍ତିମୂଳକ ଦେଉଛନ୍ତି, ସବୁ ସବୁକିଛି ଭକ୍ତି, ଆମର ସବୁ ଭଗବତ ଗୀତାରେ ସବୁ ଶ୍ଳୋକରେ ଭକ୍ତିର ଅର୍ଥ ରହିଛି। ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଚତୁର୍ଥାଚାର୍ଯ୍ୟଙ୍କ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାର ସବୁ ଶ୍ଳୋକରେ ସେ ଭକ୍ତିର ଅର୍ଥ ବ୍ୟାଖ୍ୟାନ କରୁଥିଲେ, ସବୁ ଶ୍ଳୋକରେ ଭକ୍ତିର ରହିଛି, କାରଣ ଭକ୍ତିଟା ହେଉଛି ମୁଖ୍ୟ ନା, ଭକ୍ତି ମାଧ୍ୟମ ଭଗବାନ ପ୍ରାପ୍ତ ହେବା। ଆମେ ଜାଣିପାରିବାନି କି ତା ଦେହରେ ଭକ୍ତିର ଅର୍ଥ ରହିଛି। ତେଣୁ ଯେଉଁ ଶ୍ଳୋକରେ ସେ ଭକ୍ତିର ଅର୍ଥ ପ୍ରାପ୍ତ ହୁଅନ୍ତି ନାହିଁ, ଅଦ୍ୱୈତାଚାର୍ଯ୍ୟ ସେଦିନ ଆଉ କିଛି ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ମନ ଦୁଃଖରେ ଶୟନ କରନ୍ତି, ରାତ୍ରିରେ ଶୟନ କରନ୍ତି। ତାହେଲେ ମହାପ୍ରଭୁ ତାଙ୍କୁ କହିଲେ ସ୍ୱପ୍ନରେ, ସେ ଯେଉଁ ଅର୍ଥ ରହିଛି ଏ ଗୋଟେ ରହିଛି ଶ୍ଳୋକ ଅଛି 13 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି। ସର୍ବଥା ପାଣିପାଦଂ ତତ୍ ସର୍ବଦୁଃଖୀ ଶିରୋମୁଖଂ ସର୍ବତ୍ର ଶ୍ରୁତିମ ଲୋକେ ସର୍ବମାନ ପ୍ରତିଷ୍ଠତି। ଏ ଶ୍ଳୋକଟିର ଅର୍ଥ ସେ କହିଲେ। ତୁମକୁ କହୁଛି ଏଇଟା ପ୍ରକୃତ ଅର୍ଥ ହେଉଛି ଏଇଭଳି ଭାବରେ, ଏଇଟା ପ୍ରକୃତ ଆମେ ଯେଉଁ ଶ୍ଳୋକ କୁହାଯାଉଛି ସେଇଟା ପ୍ରକୃତ ଅର୍ଥ ନୁହଁ। ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ ପ୍ରକୃତ ଅର୍ଥ କହିଲେ। ସବୁ ଶ୍ଳୋକରେ ଭକ୍ତିର ଅର୍ଥ ରହିଛି, ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ ଭକ୍ତିର ଅର୍ଥ ସବୁଥିରେ କରିଛନ୍ତି। ଏ କର୍ମ ଯେଉଁ ମଧ୍ୟ ଏ ମଧ୍ୟ ଭକ୍ତି, ସବୁକିଛି ଭକ୍ତି, କିଏ ଗୌଣ ଭକ୍ତି କିଏ ମୁଖ୍ୟ ଭକ୍ତି, ଏଭଳି ଭାବରେ ରହିଛି। କର୍ମମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି ଏବଂ ଶୁଦ୍ଧ ଭକ୍ତି, ତିନି ପ୍ରକାର ଭକ୍ତି ରହିଛି। ଏ ଯେଉଁ 6ଟି ଅଧ୍ୟାୟରେ ଯେଉଁ କର୍ମ ବିଷୟରେ କୁହାଯାଉଛି, କର୍ମ ସଟକ ବୋଲି କୁହାଯାଉଛି, ଏଇଟାକୁ ପ୍ରଭୁପାଦ ମହାରାଜ କର୍ମମିଶ୍ରା ଭକ୍ତି ଭିତରେ ମାନେ ସେଇଟାକୁ ବୁଝେଇଛନ୍ତି। ମଝିରେ ଯେଉଁ 7ରୁ ବାହାର ରହିଲା ଏଇଟା ଶୁଦ୍ଧ ଭକ୍ତି, ଆଦ୍ୱାରା କିଛି ମିଶ୍ରିତ ହେଇନାହିଁ। ଏବଂ ତାପରେ ଯେଉଁ 13ରୁ 18 ଛୋଟ ଅଧ୍ୟାୟ ରହିଲା ଏଇଟା ଜ୍ଞାନ ମିଶ୍ରା ଭକ୍ତି। ତେଣୁ ସବୁଥିରେ ଭକ୍ତି ରହିଛି, ଭଗବାନ ସହିତ ଯୁକ୍ତ ହେଉଛି ନା ଭକ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଯେଉଁ ଉପାୟ ଅବଲମ୍ବନ କଲେ ବ୍ୟକ୍ତି ଭୌତିକ ସ୍ଥିତିରୁ ମୁକ୍ତ ହେବ ତାହା ହେଉଛି କୃଷ୍ଣ ଚେତନା ବିଧି। ଉଦାହରଣ ସ୍ୱରୂପ ଯେଉଁ ରୋଗୀ ଅତ୍ୟଧିକ ଦୁଗ୍ଧପାନ କରି ଉଦର ଯନ୍ତ୍ରଣା ଭୋଗ କରୁଛି, ସେହି ଦୁଗ୍ଧଜାତ ପଦାର୍ଥ ଅର୍ଥାତ୍ ଦଧି ସେବନ କଲେ ଯନ୍ତ୍ରଣା ମୁକ୍ତ ହେବ। ଆମର ରଘୁନନ୍ଦନ ଧାମରେ ବହୁତ ପ୍ରସାଦ ରହିଛି, ପର୍ଯ୍ୟାପ୍ତ ପ୍ରସାଦ ରହିଛି, ଏ ବହୁତ ସ୍ୱାଦିଷ୍ଟ ପ୍ରସାଦ। ତେଣୁ ସମସ୍ତଙ୍କ ଲୋଭ ହେବ ଖାଇବା ପାଇଁ ଟିକେ ଅଧିକା ଖାଇଦେଇଛେ, ବିଶେଷ ଭାବରେ ଦୁଗ୍ଧଜାତ ପଦାର୍ଥ ବହୁତ ରହିଛି ଆମର। ତେଣୁ ଏଇଟା ପାନ କରି ଯେତେବେଳେ ଆମ ଉଦର ଯନ୍ତ୍ରଣା ହେଉଛି, କିଛି ଡାଇଜେସନ୍ ହେଇପାରିଲା ନାହିଁ, ହଜମ ହେଇପାରିଲା ନାହିଁ, ତା ପାଇଁ ତ ଔଷଧ ଖାଉଛେ, କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ସେହି କ୍ଷୀରରୁ, ସେହି ଦୁଗ୍ଧଜାତ ପଦାର୍ଥରୁ ଦହି ଯେଉଁ ହେଉଛି, ଦୁଧରୁ ଦଧି ହେଉଛି, ସେହି ଦଧି ସେବନ କଲେ ସେ ଯନ୍ତ୍ରଣା ସେ ରୋଗରୁ ଆମେ ମୁକ୍ତ ହେଇପାରିବା, ବଦହଜମି ରୋଗରୁ ଆମେ ମୁକ୍ତ ହେଇପାରିବା ଦହି ମାଧ୍ୟମରେ, ସେ ଯଦିଓ ସେହି ଦୁଗ୍ଧଜାତ ପଦାର୍ଥ। ତେଣୁ ସେହିଭଳି ଭାବରେ ଭୌତିକ ଦୋଷ ଦୃଷ୍ଟ ବଦ୍ଧ ଜୀବ କୃଷ୍ଣ ଚେତନା ବିଧି ଗ୍ରହଣ କଲେ ଭୌତିକ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହୋଇଯିବ। ଏ ଭୌତିକ ଯାହା ସବୁ କାର୍ଯ୍ୟ କରୁଛି, ଏ ଭୌତିକ କାର୍ଯ୍ୟ ସବୁ କୃଷ୍ଣ ଚେତନାମୟ କରିବାକୁ ପଡ଼ିବ। କେମିତି ସବୁ କାର୍ଯ୍ୟକୁ ଭଗବାନ ସହ ଯୁକ୍ତ କରିବାକୁ ପଡ଼ିବ ସେଇଟା ବୁଝିବାକୁ ପଡ଼ିବ। ସେ କୌଶଳ ମୁଁ କାଲି କହୁଥିଲି, କୌଶଳ କଥା, ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୱସି କୌନ୍ତେୟ ତତ୍ କୃଷ ମଦର୍ପଣ ଭଗବତ ଗୀତା ନବମଧ୍ୟାୟରେ ଭଗବାନ କହିବେ। ଯାହା ଆମେ କରିବା, ଯତ୍ କରୋସି ଯତ୍ ଅଶ୍ନାସି ଯାହା ଖାଦ୍ୟ ଖାଇବା, ଯତ୍ ଜୁହୋସି ଯେଉଁ ଯଜ୍ଞ କରିବା, ଏଇ ଯଜ୍ଞ ବିଷୟରେ ବର୍ଣ୍ଣନା କୁହାଯିବ, ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ କୁହାଯାଉଛି। ଏବଂ ଦଦାସି ଯଦୁ ଦାନ ମଧ୍ୟ ଆମେ କରିବା ଭଗବାନ କରି, ତତ୍ କୃଷ ମଦର୍ପଣ ସବୁ ସେ ମୋତେ ଅର୍ପଣ କର। ଏଇଭଳି ଭାବରେ ଆମର ସମସ୍ତ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହୋଇଯିବା। ଏକାଦଶ ସ୍କନ୍ଧରେ ମଧ୍ୟ ନବଯୁବକ ସେ କଥା କହୁଛନ୍ତି ରାଜା ନିମିଙ୍କୁ, ଏ ଭାଗବତ ଧର୍ମ ମଧ୍ୟ ସେଇଟା କୁହାଯାଇଛି। କାଇନ ବାଚା ମନସେନ୍ଦ୍ରିୟୈର୍ବା ବୁଦ୍ଧ୍ୟାତ୍ମନାବାନ୍ ଶ୍ରୋତ ସ୍ୱଭାବାତ୍ କରୋତି ଯଦ୍ୟତ୍ ସକଳଂ ପରସ୍ମୈ ନାରାୟଣାୟେତି ସମର୍ପୟେତତ୍। କାୟ ବା ଶରୀର ଦ୍ୱାରା, ମନ ଦ୍ୱାରା, ବଚନ ଦ୍ୱାରା, ଯାହା ସବୁ ଆମେ କରୁଛେ, କାୟେନ ବାଚା ମନସେ ଇନ୍ଦ୍ରିୟମାନଙ୍କ ଦ୍ୱାରା, ବୁଦ୍ଧି ବା ମନ ଏସବୁ ଦ୍ୱାରା ଯାହା ସବୁ କରୁଛେ, ବୁଦ୍ଧ୍ୟାତ୍ମନ ବା ଅନୁସୃତ ସ୍ୱଭାବ ଯେଉଁ ସବୁ କାର୍ଯ୍ୟ କରୁଛେ ବା ଅନୁସରଣ କରୁଛେ, କରୋତି ଯତ୍ ସକଳଂ ପରସ୍ମୈ ସବୁକିଛିକୁ ପରସ୍ମୈ ଭଗବାନଙ୍କୁ ନାରାୟଣ ପରସ୍ମୈ ହେଉଛନ୍ତି ନାରାୟଣ, ନାରାୟଣକୁ ନାରାୟଣ ପରସ୍ମୈ ନାରାୟଣ ଏତି ସମର୍ପିତ ସମର୍ପଣ କର। ଏଇ ଭାଗବତ ଧର୍ମ ରାଜା ନିମିଙ୍କୁ କହିଲେ ନବଯୋଗେନ୍ଦ୍ର। ତେଣୁ ସବୁକିଛିକୁ କେମିତି ଭଗବାନ ସହ ଯୁକ୍ତ କରିବାକୁ ପଡ଼ିବ, ଯେଉଁ ଯୁକ୍ତ ବୈରାଗ୍ୟ, ବହୁତ ମାୟାବାଦୀ ସନ୍ନ୍ୟାସୀ ରହିଛନ୍ତି, ସେମାନେ କହିବେ ଏ ଯେଉଁ ଧନ ସମ୍ପତ୍ତି ଏ ହେଉଛି ମାୟା, ଆମେ ଛୁଇଁବୁ ନାହିଁ, ଏଭଳିଆ ଆମେ ବହୁତ ଉଦାହରଣ ରହିଛି। କିନ୍ତୁ ପ୍ରଭୁପା ମହାରାଜ ଏସବୁ ଧନ ସମ୍ପତ୍ତି ଯେଉଁ ଐଶ୍ୱର୍ଯ୍ୟ ରହିଛି, ଏ ଐଶ୍ୱର୍ଯ୍ୟକୁ ନେଇକି ଭଗବାନଙ୍କ ସେବାରେ ଲଗାଇଲେ। ସବୁକିଛି ଭଗବାନଙ୍କର, ମାୟା ମଧ୍ୟ ଭଗବାନଙ୍କର, ମାୟା ମଧ୍ୟ ଭଗବାନଙ୍କ ସେବାରେ ଲଗାଯିବ। ତେଣୁ ଆଜି ସାରା ପୃଥିବୀରେ ଇସ୍କନ ଯଦିଓ 1966 ମସିହାରେ ହେଲା, ଖୁବ୍ ବେଶୀ ପୁରୁଣା ଅନୁଷ୍ଠାନ ନୁହଁ। ତା କେତେ ବର୍ଷ ହେଲା ଇସ୍କନକୁ, ଏବେ ଆଜିଠୁ ଏବେ ଜଷ୍ଟ ସ୍ଥାପନ ହୋଇଥିଲା କିଛି ବର୍ଷ କିଛି ଦିନ ତଳେ ଆମେ କହିଥିଲେ। 66 2019 ପାଖାପାଖି 53 ବର୍ଷ ହେଲା। 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ଯାଇଥିଲୁ କାଲକାଟା, 50 ବର୍ଷ ପୂର୍ତ୍ତି 2015 ଆମର ଇସ୍କନ ତରଫରୁ, କାଲକାଟା ଇସ୍କନ ତରଫରୁ ଗୋଟେ ସମଗ୍ର ପୃଥିବୀରୁ ଆସିଥିଲେ, ସମଗ୍ର ପୃଥିବୀର ଭକ୍ତମାନେ ସବୁ ଆସିଥିଲେ। ସମସ୍ତେ ତାଙ୍କ ଦେଶର ପତାକା ଆଣିଥିଲେ, 108 ପତାକା, 108 ଦେଶର ପତାକା ନେଇକି କାଲକାଟା ସହରରେ ହରେ କୃଷ୍ଣ କୀର୍ତ୍ତନ ଚାଲିଥିଲା। ଆମର ଯିବାର ଥିଲା କାନାଡ଼ା, କିନ୍ତୁ ଆମେ ସେ କାନାଡ଼ା, ଆମେ ଭାବୁଥିଲୁ ସେ କାଲକାଟାରୁ ସେପଟେ ଯିବୁ ବୋଲି, କିନ୍ତୁ ପୁଣି କାନାଡ଼ା ଯାଇକରି, ଏ କାଲକାଟା ଯାଇକରି 2015 ଏଇଟା ପାଳନ କରାଯାଉଥିଲା। ଏବେ 15 ଆମର ବଳଦେବଙ୍କ ଜୟନ୍ତୀ ପାଳନ ହେବ। ତେଣୁ 15 କାଲକାଟା ସହରରେ 108 ଦେଶର ଲୋକମାନେ ତାଙ୍କ ଦେଶର ପତାକା ଧରି ଅନେକ ହଜାର ହଜାର ଭକ୍ତମାନେ ଆମ କୀର୍ତ୍ତନ କରୁଥିଲେ। ଭଗବାନ ଯେଉଁ ଯାଇଥିଲେ, ଏଇ ଆମର ପ୍ରଭୁପାଦ ମହାରାଜ ଯାଇଥିଲେ 1965 50 ବର୍ଷ ପୂର୍ଣ୍ଣ ହେଲା 2015। ତେଣୁ 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋଲ୍ଡେନ୍ ଜୁବୁଲି ପାଳନ କରାଯାଉଥିଲା। ଜଳଦୂତ ଜାହାଜରେ ଯାଇଥିଲେ ପ୍ରଭୁପାଦ ମହାରାଜ, ପାଳନ ହେଉଥିଲା, ବହୁତ ଗ୍ରାହକ ପାଳନ ହୋଇଥିଲା। ସବୁ ଭାଇସ୍ ପ୍ରେସିଡ଼େଣ୍ଟ ଏତେ ସବୁ ଆସିଥିଲେ, ପ୍ରଣବ ମୁଖାର୍ଜୀ କ'ଣ ଅଛନ୍ତି, ସବୁ ଆସିଥିଲେ। ତେଣୁ ପ୍ରେସିଡ଼େଣ୍ଟ ଅଛନ୍ତି। ତେଣୁ ଇଏ ଏଇଭଳି ଭାବରେ ପାଳନ କରାଯାଇଥିଲା। ଆମେ ଯାଇଥିଲୁ ମଧ୍ୟ, ଜଏନ୍ କରିଥିଲୁ ସେଥିରେ, କିନ୍ତୁ ଆମେ ଫେରି ଆସିଲୁ ବୃନ୍ଦାବନ କାଲକାଟାରୁ ଆସି ତାପରେ ଗଲୁ କାନାଡ଼ା ଗଲୁ। 2015 ଆମେ ଯାଇଥିଲୁ। ତେଣୁ ଏ ଯେଉଁ ଇସ୍କନ ଯେଉଁ ରହିଛି, ସବୁ ଐଶ୍ୱର୍ଯ୍ୟକୁ ଭଗବାନଙ୍କ ସେବାରେ ଲଗାଯାଉଛି। ସବୁ ଐଶ୍ୱର୍ଯ୍ୟ, ଯେତେ ଐଶ୍ୱର୍ଯ୍ୟ ଅଛି ସବୁ ଭଗବାନଙ୍କ ସେବାରେ ଲଗା ହେଉଛି। ଆମେ ଦେଖୁଛୁ ଭୁବନେଶ୍ୱରରେ ଆମେ ରହୁଛୁ, ତ ବହୁତ ବର୍ଷ ରହିଲୁ ଆମେ ଭୁବନେଶ୍ୱରରେ। ସେଠି ଯେଉଁମାନେ ଆସନ୍ତି, ଓଡ଼ିଶାର ରାଜଧାନୀ, ବହୁତ ଲୋକ ଆସନ୍ତି ଭୁବନେଶ୍ୱର ସହରକୁ ଦର୍ଶନ କରିବା ପାଇଁ, ବିଭିନ୍ନ ସ୍ଥାନକୁ ସବୁ ଦର୍ଶନ କରନ୍ତି। ତା ଦେହରେ ସନ୍ଧ୍ୟାବେଳେ ସେମାନେ ଆସନ୍ତି ମନ୍ଦିରକୁ, ଇସ୍କନ ମନ୍ଦିରକୁ ଆସନ୍ତି। କାହିଁକି ନା ସେଠି ସୁନ୍ଦର ଭାବରେ ଆଳତି ହୁଏ, ଭକ୍ତମାନେ ନୃତ୍ୟ କରନ୍ତି, ହରେ କୃଷ୍ଣ କୀର୍ତ୍ତନ କରି ନୃତ୍ୟ କରନ୍ତି। ଏଇଟା ସମସ୍ତଙ୍କୁ ଆକର୍ଷଣ କରେ, ଇସ୍କନରେ ହେଉଛି ସବୁଠୁ ବଡ଼ ଆକର୍ଷଣ ବସ୍ତୁ ହେଉଛି ଏଇଟା। ସବୁ ମାନେ ସବୁ ପଙ୍କ୍ଚୁଆଲ, ସବୁ ରାଇଟ୍ ଟାଇମ୍ରେ ସବୁ କାର୍ଯ୍ୟ ହେବ ଇସ୍କନର। ଇସ୍କନ ନିୟମ ହେଉଛି ସେଇଟା, ସବୁକିଛି ପରିଷ୍କାର, ଠିକ୍ ଟାଇମ୍ରେ ସବୁ କାର୍ଯ୍ୟ ହେବ। ସୁନ୍ଦର ଆଳତି, ସୁନ୍ଦର ପ୍ରସାଦ, ସୁନ୍ଦର ନୃତ୍ୟ କୀର୍ତ୍ତନ ସବୁ ରହିଛି। ସବୁ ସମସ୍ତେ ଆକର୍ଷିତ ହୁଅନ୍ତି, କିଏ କେଉଁ ଭାବରେ ଆକର୍ଷିତ ହୁଅନ୍ତି ଇସ୍କନକୁ। ପ୍ରଭୁପାଦ ଏଭଳି ଭାବରେ ଗଢ଼ିଛନ୍ତି, ଜଣେ ଆମର ଗୁରୁଦେବ ମଧ୍ୟ ସେଭଳି ଭାବରେ ତାଙ୍କର ରହିଛି, ତାଙ୍କର କଳ୍ପନା ରହିଛି, ତାଙ୍କର ରହିଛି ଭବିଷ୍ୟତ ପାଇଁ ଯୋଜନା ରହିଛି। ଏଠି ମଧ୍ୟ ବିରାଟ ବଡ଼ ମନ୍ଦିର ହେବ, ଆମ ପଶ୍ଚିମ ଓଡ଼ିଶା ପାଇଁ ଗୋଟେ ଆକର୍ଷଣୀୟ ବସ୍ତୁ ହେବ, ସମସ୍ତେ ଆସିବେ ଏଠାକୁ। ଆମେ ତ ସେ ସମୟରେ ଥାଇପାରେ କି ନଥାଇପାରେ ଅଲଗା କଥା, କିନ୍ତୁ ଗୁରୁଦେବ ସେଇଟା ଯେଉଁ କଳ୍ପନା ଯେଉଁ କରିଛନ୍ତି, ଅଭିଳାଷ କରିଛନ୍ତି, ଭଗବାନ ରାମଜୀ ପୂରଣ କରିବେ। ତେଣୁ ବିରାଟ ବଡ଼ ମନ୍ଦିର ହେବ, ଆମେ ଖାଲି ବଞ୍ଚିଥିବାର ଅଛି ଦେଖିବା ସେଇଟାକୁ। ସବୁ ଭଗବାନଙ୍କ ଉଦ୍ଦେଶ୍ୟରେ ଲଗାଯିବ, ସବୁକିଛି ଭଗବାନଙ୍କର, ଏମିତି କିଛି ନାହିଁ ଯେଉଁଟା ଭଗବାନଙ୍କର ନୁହଁ, ସବୁକିଛି ମାଲିକ ସିଏ। ତେଣୁ ଏହିପରି ଭାବରେ କୃଷ୍ଣ ଚେତନାରେ ଉଦ୍ବୁଦ୍ଧ ହୋଇ ଯାହା କୃଷ୍ଣଙ୍କୁ ଅର୍ପଣ କରାଯାଏ ତାହା, ଏବଂ ଯେଉଁଥିରେ ତାହା ଅର୍ପିତ ହୁଏ, ଅର୍ପିତ ବସ୍ତୁ, ଅର୍ପଣ ବିଧି, ଯିଏ ଅର୍ପଣ କରେ ଅର୍ଥାତ୍ ହୋତା ଏବଂ ତତ୍ଲଭ୍ୟ ଫଳ, ଏସବୁ ଏକତ୍ର ବ୍ରହ୍ମନ୍ ବା ପରମ ସତ୍ୟ ପରମ ବ୍ରହ୍ମ ଅଟନ୍ତି। ସବୁକିଛି ବ୍ରହ୍ମ, ଏ ଶ୍ଳୋକର ଅର୍ଥ ହେଉଛି ଏଇଟା, ବ୍ରହ୍ମାର୍ପଣ ବ୍ରହ୍ମଭି ବ୍ରହ୍ମାର୍ଣୌ ବ୍ରହ୍ମଣଭୂତମ୍ ବ୍ରହ୍ମୈବ ତେନ ଗନ୍ତବ୍ୟ ବ୍ରହ୍ମକର୍ମ ସମାଧିନା। ଏ ବ୍ରହ୍ମ ଶବ୍ଦ କେତେଥର ବ୍ୟବହାର କରାଯାଇଛି ଶ୍ଳୋକରେ, ଯେଉଁଠି ବ୍ରହ୍ମରେ ଅର୍ପଣ କରାଗଲା, ବ୍ରହ୍ମାର୍ପଣ ବ୍ରହ୍ମ ଅଭି ଅଭି ମଧ୍ୟ ବ୍ରହ୍ମ, ସବୁକିଛି ଅର୍ପଣ, ଯାହା ଅର୍ପଣ ହେଉଛି ସେ ବ୍ରହ୍ମ, ଘିଅ ମଧ୍ୟ ବ୍ରହ୍ମ ହୋଇଯାଉଛି, ସବୁକିଛି ଜନ୍ମାଦି ଅସ୍ତ ଦତ୍ତ ନା, ସବୁକିଛି ତାଙ୍କଠାରୁ ଆସୁଛି, ତେଣୁ ସବୁକିଛି ଭଗବାନଙ୍କ ଶକ୍ତି, ସବୁକିଛି ଭଗବାନ ଭଗବାନ ସେବାରେ ଲଗାଯିବ, ତେଣୁ ସେ ପ୍ରକାର ଦିବ୍ୟ ଚେତନାଶୀଳ ଅବସ୍ଥାରେ ଦାନୀ ଦାନ ବ୍ୟବହୃତ ପଦାର୍ଥ କର୍ତ୍ତା ବା ଯଜ୍ଞକର୍ତ୍ତା ଏବଂ ଅନ୍ତିମ ପରିଣତି ବା ଫଳ ସବୁକିଛି ଭଗବାନ ବା ପରମ୍ପରାଙ୍କ ସହ ଏକ ହୋଇଯାଏ। ଏ ଅଦ୍ୱୟ ଜ୍ଞାନ, ସବୁକିଛି ଅଦ୍ୱୟ, ଅଦ୍ୱୟ ବସ୍ତୁ ଦୁଇ ଜିନିଷ ନାହିଁ। ଜୟ ଶ୍ରୀ ସୀତାରାମ ହନୁମାନ ଯୋଉ କି ଏ ଭୌତିକ ଜଗତ ହେଉଛି ଦ୍ୱୈତ ଦ୍ୱୈତ ବସ୍ତୁ, ଏସବୁ କ'ଣ ବିପରୀତ ବସ୍ତୁ ସବୁ ରହିଛି। ବିଶେଷ ଭାବରେ ଆମେ ଯେଉଁ ରହିଛେ, ଆମର ନାମ ଏବଂ ଆମେ ଅଲଗା। ଆମର ଗୋଟେ ଉଦାହରଣ ଦିଆଯାଏ, ଜଣେ ପିଲାର ନାମ ରହିଛି ପଦ୍ମଲୋଚନ, କିନ୍ତୁ ତା ପଦ୍ମ ଲୋଚନ ନାହିଁ, ପଦ୍ମ କଥା କ'ଣ କୁହାଯିବ, ସେ ଅନ୍ଧ ଅନ୍ଧ ବ୍ୟକ୍ତି ତାକୁ କୁହାଯିବ ପଦ୍ମଲୋଚନ। ତେଣୁ ସେଇଭଳିଆରେ ବହୁତ ଆମେ ଆମ ଆମର ଆମେ ଆମର ନାମ ଭିତରେ ତଫାତ ରହିଛି, ଇଏ ଦ୍ୱୈତ ଦ୍ୱୈତ ଜ୍ଞାନ ଦ୍ୱୈତ ଜଗତରେ ଆମେ ଅଛେ, କିନ୍ତୁ ଭଗବାନ ଯେଉଁ ବସ୍ତୁ ଅଦ୍ୱୟ ବସ୍ତୁ, ତାଙ୍କର ଏବଂ ତାଙ୍କ ନାମ ଭିତରେ କୌଣସି ତଫାତ ନାହିଁ। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟମୁକ୍ତ ଅଭିନତ୍ତମ ନମ ନାମିନ। ନାମ ଚିନ୍ତାମଣି, ଭଗବାନ ନାମ ହେଉଛି ଚିନ୍ତାମଣି, ଭଗବାନ ନାମର ଆଶ୍ରମ ରହିଛି ମାନେ ଯାହା ଚିନ୍ତା ହେବ ସବୁ ମିଳିଯିବ। ନାମ ଚିନ୍ତାମଣି କୃଷ୍ଣଙ୍କର ନାମ ଏଭଳି ଭାବରେ, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ନାମ ମଧ୍ୟ ଚୈତନ୍ୟ, ନାମ ମଧ୍ୟ ରସ ରହିଛି, ସେ ନାମ ଯେଉଁମାନେ ନେବେ ସେମାନେ ସେ ରସ ପ୍ରାପ୍ତ ହେବେ। ଆମର ରୂପ ଗୋସ୍ୱାମୀ କହୁଛନ୍ତି ଭଗବାନ ନାମରେ ଏତେ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି, ସେ କହୁଛନ୍ତି ମୋତେ କେତେ ଜିଭା ଦେବେ ବୋଲି କହୁଛନ୍ତି, କେତେ ଲକ୍ଷ ଲକ୍ଷ ଜିଭା ଆସି କାମନା କରୁଛନ୍ତି ଭଗବାନଙ୍କର ନାମ ଉଚ୍ଚାରଣ କରିବେ, ଗୋଟିଏ ଜିଭାର ନାମ ଉଚ୍ଚାରଣ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ଏଇଭଳି ଭାବରେ ସେ ପ୍ରାର୍ଥନା କରିଛନ୍ତି ରୂପ ଗୋସ୍ୱାମୀ, ତୁଣ୍ଡେ ତାଣ୍ଡବିନୀ, ତୁଣ୍ଡେ ଆମର ତୁଣ୍ଡରେ ଯେଉଁ ଜିହ୍ୱା ରହିଛି, ଏଥିରେ ଭଗବାନ ନାମ କରୁଛେ, ଆମେ ଯେହେତୁ ନାମର ରସଟା ପାଉନେ ଆମକୁ ଏତେ ଆନନ୍ଦ ଲାଗୁନାହିଁ ନାମରେ, କିନ୍ତୁ ଯେଉଁମାନେ ଶୁଦ୍ଧ ନାମ ନେଉଛନ୍ତି ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ନାମରେ ଭଗବାନ ନୃତ୍ୟ କରୁଛନ୍ତି, ତାଙ୍କ ଜିହ୍ୱାରେ ତୁଣ୍ଡେ ତାଣ୍ଡବିନୀ ନୃତ୍ୟ, ଭଗବାନ ନୃତ୍ୟ କରୁଛନ୍ତି, ମହାମନ୍ତ୍ର ଉଚ୍ଚାରଣ କରିବା ମାନେ ଭଗବାନ ନିଜେ ନୃତ୍ୟ କରୁଛନ୍ତି ଜିହ୍ୱାରେ। ତେଣୁ ସେମାନେ ସେଇ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେଣି, ସେମାନେ ସେଇଟାକୁ ଅନୁଭବ କରିବେ, ଏତେ ଆନନ୍ଦ ରହିଛି ଭଗବାନ ନାମରେ। ଭଗବାନ ହେଉଛି ଆନନ୍ଦ ଘନ, ଚିଦାନନ୍ଦ ଘନ, ସିଏ ସବୁ ପ୍ରକାର ସେଥିରେ ସବୁ ନାମରେ ସବୁ କିଛି ରହିଛି। ନାମନା କାଳ ବହୁଧା ନିଜସ୍ୱ ଶକ୍ତି ତତ୍ରାର୍ପିତା ନିୟମିତ ସ୍ମରଣୀୟ କାଳ ଯଥାଶିତ କୃପା ଭଗବାନ ମମାପି ଯଦୈବ ନିର୍ଦ୍ଦେଶମିହା ଜନିନା ଅନୁରାଗ। ନାମରେ ନାମନାମ କାଳରେ ବହୁତ ଅନେକ ପ୍ରକାର ନାମ ରହିଛି ଭଗବାନଙ୍କର, ସବୁ ନାମରେ ଭଗବାନ ଶକ୍ତି ରହିଛି, ଭଗବାନ ଯାହା ଭଗବାନ ନାମ ସେୟା। ଏବଂ ନାମନାମ କାଳରେ ବହୁତ ନିଜସ୍ୱ ତତ୍ରାପି ତା ନିୟମିତ ସ୍ମରଣୀୟ କାଳ, ତଥାପି ମହାପ୍ରଭୁଙ୍କ କୃପାରୁ ଏ କଳିଯୁଗରେ ନାମ ଯେହେତୁ କଳିଯୁଗର ଯୁଗଧମ ହେଉଛି ନାମ, ଭଗବାନ ଆଶୀର୍ବାଦ ଦେଇଛନ୍ତି ପରମ ବିଜୟତି ଶ୍ରୀକୃଷ୍ଣ ସଂକୀର୍ତ୍ତନ, କଳିଯୁଗରେ ନିଶ୍ଚିନ୍ତ ଭାବରେ ଶ୍ରେଷ୍ଠ ବିଜୟ ଲାଭ କରିବେ ନାମ କୀର୍ତ୍ତନ। ତେଣୁ ଇଏ ଯେଉଁ ରହିଛି ଭଗବାନ ନାମ ଜପ କରିବାରେ ସ୍ତୋତ୍ରାର୍ପିତା ସବୁକିଛି ଅର୍ପଣ ହୋଇଛି, ସବୁ ଶକ୍ତି ରହିଛି, ନିୟମିତ ସ୍ମରଣୀୟ କାଳ, ଭଗବାନ ନାମ ସ୍ମରଣ କରିବା ପାଇଁ କୌଣସି ନିୟମ ରଖାଯାଇ ନାହିଁ, କୌଣସି କାଳର ବ୍ୟବସ୍ଥା କରାଯାଇ ନାହିଁ, ସବୁ ସମୟରେ ଈଶ କ'ଣ ଈଶ କ'ଣ ସେଟା କି ଭୋଜନେ କି ଶୟନେ କି ବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବଲ ବଦନେ কি শয়নে কি ভোজনে কি বা জাগরণে মহাপ্রভুঙ্କ ପୂର୍ବରୁ ଏଭଳି କିଏ ଦେଇନଥିଲେ ଜ୍ଞାନ କିଏ ଦେଇନଥିଲେ ପ୍ରଦାନ କରିନଥିଲେ ଭଗବାନଙ୍କର ପୂଜାପୂଜି କରିବା ମାନେ ଶୁଦ୍ଧ ଭାବରେ କରିବା ସ୍ନାନ କଲା ପରେ କରିବା ଏଭଳି ଭାବରେ ବହୁତ ପ୍ରକାର ନିୟମ ସବୁ ରହିଥିଲା କିନ୍ତୁ ମହାପ୍ରଭୁ କଳିଯୁଗର ଲୋକମାନଙ୍କର ଅବସ୍ଥା ଦେଖି ତାଙ୍କୁ ବହୁତ କୃପା କରିଛନ୍ତି ତେଣୁ ସେ ସବୁକିଛି ଉଠାଇଦେଲେ ନିୟମ ସମୟ ଇତ୍ୟାଦି ସ୍ନାନ କାଳ କରି ସବୁ ଉଠାଇଦେଲେ ଭଗବାନ ନାମ ନେବା ପାଇଁ ସେଥିପାଇଁ କହିଲେ କି ସହାୟନେ ଶୋଇଲା ବେଳେ ମଧ୍ୟ ଭଗବାନ ନାମ ନେବା ଆମେ ସାଧାରଣତଃ ଯାଉଛେ ବେଡ଼୍କୁ ଯାଉଛେ ମାନେ ଆମେ ବେଡ଼୍ଟା ସେଇଟା ଅଶୌଚ ହୋଇଗଲା ଶୋଇଛେ ମାନେ ଅଶୌଚ ହୋଇଯାଉଛି ସବୁ କିନ୍ତୁ ଭଗବାନ ନାମ ଯେକୌଣସି ସମୟରେ ଯେକୌଣସି ପରିସ୍ଥିତିରେ ସେ ଭଗବାନ ନାମ ନେଇ ହେବ ଶୋଇଲା ବେଳେ ମଧ୍ୟ ଭଗବାନଙ୍କ ନାମ ନେବା ଏ ହେଉଛି ସବୁଠୁ ବେଷ୍ଟ ମେଡ଼ିସିନ୍ ଶୋଇଲା ବେଳେ ଯେଉଁମାନେ ଭଗବାନ ନାମ ନେବେ ଆଜିକାଲି ଲୋକମାନେ ଶୋଇ ମଧ୍ୟ ପାରୁନାହାନ୍ତି ଆମର ଗୋଟେ କଥା ରହିଛି ତାର ଆମ ଶ୍ରୀମନ୍ତ ଗୌରବନ୍ଦ୍ର ସ୍ୱାମୀ ମହାରାଜ କହୁଥିଲେ କଥାଟି ତାର ଜଣେ ବ୍ୟକ୍ତି ଆଜିକାଲି ଯୁଗରେ ଏଭଳି ସବୁ ଟେନସନ୍ ହୋଇଯାଇଛି ଏତେ ପ୍ରକାର ଦୁଶ୍ଚିନ୍ତା ସବୁ ମନ ଏସବୁ ରହିଛି ଲୋକମାନେ ରାତିରେ ଶୋଇପାରୁନାହାନ୍ତି ତେଣୁ ଆମର ଶ୍ରୀମନ୍ତ ଗୌରବନ୍ଦ୍ର ସ୍ୱାମୀ ମହାରାଜ କହନ୍ତି ତିନି ପ୍ରକାର ବ୍ୟକ୍ତି ରହିଛନ୍ତି କିଏ କିଏ ତିନି ପ୍ରକାର ବ୍ୟକ୍ତି କ'ଣ କ'ଣ କହିପାରିବେ କିଏ ଗରିବ ହଉ ଧନୀ ହଉ ସମସ୍ତେ ଖାଇବାଟା ସମାନ ହେଉଛି ନା ଅଧିକା ଗରିବ ଅଧିକା ଗରିବ ହେଲେ ମାନେ ଧନୀ ହେଲେ ପଚାଶ ପଟ ରୁଟି ଖାଇଦେବେ କି ସେଇ ଦୁଇ ପଟ ରୁଟି ଖାଇବେ ତିନି ପଟ ରୁଟି ଖାଇବେ ତେଣୁ ତିନି ପ୍ରକାର ବ୍ୟକ୍ତି କିଏ ରୋଗୀ ଯୋଗୀ ଭୋଗୀ ତିନି ପ୍ରକାର ଯୋଗୀ ଆମେ କେଉଁ କାଟେଗୋରିରେ ରୋଗୀ ରୋଗରେ ସେ ଛଟପଟ ହେଉଛି ରାତିରେ ସେ ଶୋଇପାରୁନାହିଁ ରୋଗରେ ଛଟପଟ ହେଉଛି ନିଦ ହେଉନାହିଁ ଯୋଗୀ ଭଗବାନଙ୍କର ଯେଉଁ ଯୁକ୍ତ ହୋଇଛି ଭଗବାନ ସହିତ ଭଗବାନଙ୍କ ନାମ ନେଉଛନ୍ତି ସେ ବି ରାତିରେ ଶୋଇପାରୁନାହାନ୍ତି ଯୋଗୀ ଏବଂ ଭୋଗୀ ବହୁତ ଧନ ଅଛି ବହୁତ ଧନ ଅଛି ଭୋଗୀ ଧନ ଅଛି କିନ୍ତୁ ଶୋଇପାରୁନାହିଁ କାହିଁକି ନା ସବୁବେଳେ ଚିନ୍ତା ଏଠି ସେତେ କୋଟି ଟଙ୍କା ରହିଲା ସେଠି ସେତେ କୋଟି ଟଙ୍କା ରହିଲା ସେଠି ସେତେ କୋଟି ଟଙ୍କା ରହିଲା ଏଠି କେତେ କୋଟି ଟଙ୍କା ରହିଲା ସେ କେମିତି ଆହୁରି ବଢ଼ିବ ମୁଁ ଏଇଟା କହେ ଏଇଟା ହେଉଛି ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ତାଙ୍କର ମନ୍ତ୍ର ହେଉଛି ଏଇଭଳି ଭାବରେ ଆମର ମନ୍ତ୍ର ମହାମନ୍ତ୍ର କହିଲେ ତାଙ୍କର ମଧ୍ୟ ମନ୍ତ୍ର ଅଛି ପ୍ରଭୁ ଭଗବାନ ସେଇଟା କହିଛନ୍ତି ତାଙ୍କର ମନ୍ତ୍ର କ'ଣ ମୁଁ କେତେଥର କହିଛି କାହାର ମନେ ଅଛି କି କହିପାରିବେ ସେ ମନ୍ତ୍ର କ'ଣ ସେମାନେ କ'ଣ ଜପନ୍ତି ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ମଧ୍ୟ ଜପୁଛନ୍ତି କିନ୍ତୁ ତାଙ୍କର ମନ୍ତ୍ର କ'ଣ ଇଦମ ମଧ୍ୟ ମାୟାରବ୍ଧ ଇଦମ ପ୍ରାପ୍ତି ପୁନର୍ଥମ ଇଦମ ଅସି ଦମପ୍ରିୟ ଭବିଷ୍ୟତ ପୁନର୍ଥନ ଇଦ ମଧ୍ୟ ମାୟାଲବ୍ଧ ଆଜି ଏତେ କୋଟି ଟଙ୍କା ମୁଁ ପାଇଲି ଇଦ ମଧ୍ୟ ମାୟାଲବ୍ଧ ଇଦମ ପ୍ରାପ୍ତି ମନୋରଥମ ଆହୁରି ସେତେ କୋଟି ଟଙ୍କା ମିଳିବ ସେଇଟାକୁ ସେ ପ୍ଲଟ୍କୁ ଏମିତି ପ୍ଲଟିଂ କରିକି ଏଭଳି ଭାବରେ କରିବା ଏବେ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରି ଏତେ ଟଙ୍କା ମୁଁ ପାଇବି ଇଦ ମଧ୍ୟ ମାୟାଲବ୍ଧ ଇଦମ ପ୍ରାପ୍ତି ମନୋରଥମ ଇଦମ ଅସ୍ତି ଦମପିମେ ଆହୁରି ମଧ୍ୟ ମୁଁ ପାଇବି ଧନ ଇଦମ ଅସ୍ତି ଦମପିମେ ଭବିଷ୍ୟତ ପୁନର୍ଧନ ପୁଣି ଆହୁରି ଧନ ପାଇବି ଇଏ ତାଙ୍କର ମନ୍ତ୍ର ଏ ଭୋଗୀମାନଙ୍କର ମନ୍ତ୍ର ହେଉଛି ଏଇଟା ତେଣୁ ସେମାନେ ସବୁ ଛଟପଟ ହେଉଛନ୍ତି ସେମାନେ ନିଦ ହେଉନି ତାଙ୍କର ଯଦି କୌଣସି କାରଣ ନିଦ ହୋଇଗଲା ସାଙ୍ଗେ ସାଙ୍ଗେ ଟିକିଏ କ'ଣ ଟିକିଏ ଛଟପଟ କ'ଣ ଟିକିଏ ଏପଟ ସେପଟ ହେଲା ସାଉଣ୍ଡ ଟିକିଏ ହେଲା କୁକୁର ଭୋକିଲାଣି କୁକୁର ଭୋକିଲେ ନିଦ ଭାଙ୍ଗିଗଲା ଅନ୍ୟା ଦୂତାର୍ଥ କରଣା ନିଶି ନିଶ ୟାନା ନାନା ମରଣ ଧିଆ କ୍ଷଣଭଗ୍ନ ନିଦ୍ରା ଅନ୍ୟା ଦୂତାର୍ଥ କରଣା ଦିବସରେ କେମିତି ଇନ୍ଦ୍ରିୟମାନଙ୍କୁ ତୃପ୍ତି କରିବା ନିଶି ନିଶୟାନା ରାତିରେ ରାତ୍ରିଟା ନିଦ୍ରାରେ ପଳାଉଛି କେତେବେଳେ ସେମାନେ ସେଇଟା ମଧ୍ୟ ନିଦ୍ରା ହୋଇପାରୁନାହିଁ ଲୋକମାନଙ୍କର ଏସବୁ ରହିଛି ତେଣୁ ସେ ବ୍ୟକ୍ତି ଜଣଙ୍କ ବହୁତ ତା'ର ନିଦ ହେଉନାହିଁ ବହୁତ ମେଡ଼ିସିନ ସାଧାରଣତଃ ପାଶ୍ଚାତ୍ୟ ଜଗତରେ ଲୋକମାନେ ଆମର ଇଣ୍ଡିଆରେ ମଧ୍ୟ ଓଡ଼ିଶାରେ ମଧ୍ୟ ହୋଇଗଲାଣି ଲୋକମାନେ ଶୋଇପାରୁନାହାନ୍ତି ସେମାନେ ସ୍ଲିପିଂ ପିଲ୍ ନେଉଛନ୍ତି ନିଦ ନିଦ ବଟିକା ଖାଇଲେ ସେମାନେ ଶୋଇବେ ନହେଲେ ଶୋଇପାରିବେ ନାହିଁ ଆଚ୍ଛା ଆମେ କଥା ସରିଲା ପରେ କରିବା ତେଣୁ ଏ ଯେଉଁ ରହିଛି ସବୁ ସେ ଲୋକ ଜଣ ସେଇଭଳି ଭାବରେ ନିଦ ହେଉନାହିଁ, ତେଣୁ ସବୁ ଡାକ୍ତରଖାନା ଯେତେ ଥିଲା ବୁର୍ଲା ଭୁବନେଶ୍ୱର କଟକ ଭୁବନେଶ୍ୱର ବ୍ରହ୍ମପୁର ସବୁ ଜାଗା ବୁଲି ବୁଲିକି ଯାଇକିରି ଯାଇ ପହଞ୍ଚିଲା ଜଣେ ସାଧୁଙ୍କ ପାଖରେ ପହଞ୍ଚିଲା ଗୋଟେ ମନ୍ଦିରରେ, ସେ ସାଧୁଙ୍କ ପାଖରେ କହିଲା ଏମିତି ଆଉ ମୋର ରୋଗ ଭଲ ହେଉନାହିଁ, ମୋତେ କ'ଣ ଟିକିଏ ଔଷଧ ଦିଅନ୍ତୁ। ବହୁତ ପ୍ରକାର ଚେଷ୍ଟା କଲି, ବହୁତ ଔଷଧ ଖାଇ ନିଦ ହେଉନାହିଁ। କହିଲି ତୁମେ ଆସିକିରି ଏଠି କଥା ଶୁଣ, ଭଗବାନ କଥା ଶୁଣ। ତେଣୁ ଭଗବାନ କଥା ଶୁଣିଲେ ମାନେ ନିଦ୍ରା ଆସିଲା, ଭଗବାନ କଥା ଶୁଣିଲା ନିଦ୍ରା ଆସିଲା। ସନ୍ଧ୍ୟା ହୋଇଗଲା, ରାତି ସନ୍ଧ୍ୟାବେଳେ କଥା ଚାଲିଥିଲା ଭଗବତ ଗୀତା, ଶୁଣି ଶୁଣି ନିଦ ହୋଇଯାଇଛି। ଅନ୍ୟମାନେ ସବୁ ସରିଲା, ଗୁରୁଦେବ ଚାଲିଗଲେ, ଶିଷ୍ୟମାନେ ସବୁ ଯିବା ପାଇଁ ବସିଲେଣି, ତାକୁ ଲୋକକୁ ଉଠିବା ପାଇଁ ବସିଲେ। ଗୁରୁଦେବ କହିଲେ ନା ନା ସେ ଶୋଇଥବ ଏଠି, ତାକୁ ଡିଷ୍ଟର୍ବ କରନା, ତାକୁ ମେଡ଼ିସିନ୍ ଦିଆଯାଇଛି, ଔଷଧ ଦିଆଯାଇଛି। ତେଣୁ ସକାଳ ହେଲା, ସକାଳ ହେଲା, ସୂର୍ଯ୍ୟକିରଣ ପଡ଼ିଲା, ସେତେବେଳେ ଯାଇ ତା ନିଦ ଭାଙ୍ଗିଲା, ବହୁତ ଦିନର ଶୋଇନଥିଲା। ତେଣୁ ସେ କହିଲା ଗୁରୁଦେବ କେତେ ସୁନ୍ଦର ମେଡ଼ିସିନ୍ ଦେଲେ, ନିଦ୍ର ହେଉନଥିଲା। ତେଣୁ ଇଏ ଭଗବାନ ନାମ ହେଉଛି ଗୋଟେ ମେଡ଼ିସିନ, ଭାଗବତ ମଧ୍ୟ କୁହାଯାଇଛି। କ'ଣ ଯେ ଯେଉଁମାନେ ଭଗବାନଙ୍କର ନିବୃତ ତାର ସେଇ ଉପଗୀୟମାନ ଭବୋ ସଦାଚ୍ଛତ୍ର ମନୋବିରାମାତ୍ ଭବୋ ସଦାତ୍, ଭଗବାନଙ୍କର ଭବର ଔଷଧ, ଭବରୋଗର ଔଷଧ ହେଉଛି ଭଗବାନଙ୍କ ନାମ। କ ଉତ୍ତମ ଶ୍ଳୋକ ବିନା ପଶୁନା କ, ଏସବୁ ରହିଛି। ତେଣୁ ଭଗବାନ ନାମ, ମହାପ୍ରଭୁ ସେ କଥା କହିଲେ କି ଶୟନେ କି ଭୋଜନେ, ଭୋଜନ ଯେତେବେଳେ କରୁଛେ ସେତେବେଳେ ତ ଭଗବାନ ନାମ ନେବା। ଭଗବାନ ନାମ କେମିତି ନେବା, ଆମେ ତ ଖାଦ୍ୟ ଖାଉଛୁ, କେମିତି ନେବା ଭଗବାନଙ୍କର, ମନେ ମନେ ନେଇପାରିବା। ଅନ୍ତତଃ ପକ୍ଷେ ଯଦି ଆମେ ଚିନ୍ତା କରିବା ଏ ଯେ ପ୍ରସାଦ, ଏ ଭଗବାନ ପ୍ରସାଦ, ଭଗବାନ ଏଇଟା ଗ୍ରହଣ କରିଛନ୍ତି, ଭଗବାନଙ୍କ ପ୍ରସାଦ, ସେଇ ଜ୍ଞାନରେ ଯଦି ଗ୍ରହଣ କରିବା ତାହେଲେ ମଧ୍ୟ ସେଇ ଭଗବତ ଚେତନଶୀଳ ଆମେ ହେଇପାରିବା। କି ଶୟନେ କି ଭୋଜନେ କିମ୍ବା ଜାଗରଣେ, ତେଣୁ ଅହର୍ନିଶ ଅହର୍ନିଶ ଦିନରେ ରାତିରେ ସବୁବେଳେ ଅହର୍ନିଶ ଚିନ୍ତ, ସବୁବେଳେ ଚିନ୍ତା କର, କୃଷ୍ଣ ଚିନ୍ତ କୃଷ୍ଣ, ବଲ୍ଲଭ ବଦନେ ଭଗବାନ ବଦନରେ କଥାରେ ଜିଭାରେ ଭଗବାନଙ୍କର ନାମ ନିଅ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ବଲ୍ଲଭ ବଦନେ ମହାପ୍ରଭୁ କହିଲେ, ଇଏ କହିଲାମ ଏଇ ମହାମନ୍ତ୍ର, ପ୍ରଭୁ କହେ କହିଲାମ ଏଇ ମହାମନ୍ତ୍ର, ୟା ଜପ ଗିଆ ସଭେ କରିଆ ନିର୍ବନ୍ଧ, କି ଶୟନେ କି ଭୋଜନେ କିବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବଲ୍ଲଭ ବଦନେ। ଏ ମହାମନ୍ତ୍ରକୁ ସେ ମହାପ୍ରଭୁ ଏଇଟା କୃପା କରିଛନ୍ତି କଳିଯୁଗ ଲୋକମାନଙ୍କ ପାଇଁ। ତେଣୁ ଏଇ ଯେଉଁ ରହିଛି ପ୍ରଭୁପାଦ ମହାରାଜ କହୁଛନ୍ତି ଦିବ୍ୟ ଚେତନଶୀଳ, ଦିବ୍ୟ ଚେତନଶୀଳ ଅବସ୍ଥାରେ ଯେଉଁମାନେ ସେଇ ଚେତନାସ୍ତରରୁ ଗଲେଣି, ଯେ ଦାନୀ ଦାନ କରୁଛି ବା ଯେଉଁ ଯାହା ବସ୍ତୁ ଦାନ ହେଉଛି, ଯେଉଁ ବ୍ୟବହୃତ ପଦାର୍ଥ ମଧ୍ୟ ଦାନ କରାଯାଉଛି, କର୍ତ୍ତା ବା ଯଜ୍ଞକର୍ତ୍ତା ଏବଂ ଅନ୍ତିମ ପରିଣତି ବା ଫଳ ସବୁକିଛି ଭଗବାନ ବା ପରମ୍ପରଙ୍କ ସହ ଏ କହିଯା। ଏ ଅଦ୍ୱୟ ଜ୍ଞାନ, ଭୌତିକ ଜଗତ ସବୁ ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ଚୈତନ୍ୟ ରସ ବିଗ୍ରହର କଥା ଆସିଲା, ଏ କଥା ଏତିକି ଆସିଗଲା। ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନତ ନାମ ନାମିନ, ଭଗବାନ ଓ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ, ନାମୀ ଏବଂ ନାମ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଇଏ ହେଉଛି ବ୍ରହ୍ମ, ବ୍ରହ୍ମ ଜ୍ଞାନ, ସବୁକିଛି ବ୍ରହ୍ମ। ତେଣୁ ପଚିଶରୁ ଆମେ ଆଜି କହିପାରିଲେଣି, ପଚିଶରୁ ଆଠଟି ଶ୍ଳୋକରେ ଇତି ଅଷ୍ଟଭି ଅଧିକାରୀ, ଏ ଜ୍ଞାନ ବିଷୟରେ ଆଠଟି ଶ୍ଳୋକ କୁହାଯିବ। କିଏ କେଉଁ ଅଧିକାର ରହିଛି, କାହାର କେଉଁ ଭଳି ଜ୍ଞାନ କରିବେ, ଅଧିକାରୀ ଭେଦେନ ଜ୍ଞାନୋପାୟ ଭୂତାନ ବହୁନ ଯଜ୍ଞାନ ଆହ ଦୈବମିତି ଇତି ଇତ୍ୟାଦି ବି ଅଷ୍ଟଭି, ଆଠଟି ଶ୍ଳୋକ ପଚିଶରୁ ବତିଶ, ଏ ଆଠଟି ଶ୍ଳୋକରେ ଏ ବିଭିନ୍ନ ଯଜ୍ଞ ବିଷୟରେ କୁହାଯିବ। ଆମେ ଆସନ୍ତାକାଲି ସେ ଯଜ୍ଞ ବିଷୟରେ ଶ୍ରବଣ କରିବା। ତେଣୁ ଆମର ଚିତ୍ତପ୍ରଭୁ କ'ଣ କହୁଥିଲେ ଆଲୋଚନା କରିବା ଲାଷ୍ଟକୁ, ତାପରେ ଭଗବତ ଗୀତା କାର୍ଯ୍ୟକ୍ରମ ବନ୍ଦ କରିବା। କ'ଣ କହୁଥିଲେ? ହଁ, ଦୁଃଖୀ। ହଁ, ଦୁଃଖୀ ଦୁଃଖୀ ହଁ ଦୁଃଖୀ ଯୋଗୀ ହଉ, ଯୋଗୀ କାହିଁ ଦୁଃଖୀ ହବ? ସେ ତ ଭଗବାନ ସହିତ ଯୁକ୍ତ ହେଇଛନ୍ତି ନା। ସେମାନେ ରମନ୍ତେ ଯୋଗିନ ଅନନ୍ତ ସତ୍ୟାନନ୍ଦ ଚିଦାତନୀ, ତାଙ୍କର ଆନନ୍ଦ ଅନଏଣ୍ଡିଂ ଆନନ୍ଦ ରହିଛି। ଯୋଗୀ ଭଗବାନ ସହିତ ଯୁକ୍ତ ହେଇଛନ୍ତି, ନ ଶୋଇଲେ ମଧ୍ୟ କ'ଣ ଅଛି? ଶୋଇବାଟା ହେଉଛି ତମ ଗୁଣର କଥା ନା। ଆଉ ତମ ଗୁଣରେ ଯେଉଁମାନେ ରହିଛନ୍ତି ସେମାନେ ନିଦ୍ରା, ତାଙ୍କର ଯାହାର କିଛି ତମ ଗୁଣ ଅଧିକାର ରହିଛି ସେ ନିଦ୍ରା ଯାଉଛନ୍ତି। ଯେଉଁମାନେ ଯେତେ ଉନ୍ନତ ସ୍ତରକୁ ଗଲେଣି ସେମାନେ ନିଦ୍ରାକୁ ଜୟ କରିଗଲେଣି। ତେଣୁ ଯୋଗୀ ନ ଯୋଗୀର ଶୋଇବା ଆବଶ୍ୟକତା ନାହିଁ, ଆମର ଶୟନ ଦରକାର ନାହିଁ। ଯେହେତୁ ଆମେ ଏଇ ଶରୀର ପ୍ରାପ୍ତ ହେଇଛେ, ତମ ଗୁଣରେ ରହିଛେ, ସେଥିପାଇଁ ଆମେ ନିଦ୍ରା ଦରକାର ପଡ଼ୁଛି। ଯେଉଁମାନେ ମୁକ୍ତ ଜୀବ, ବହୁତ ଉନ୍ନତ ଭକ୍ତିମୂଳ ଠାକୁର ପ୍ରଭୁପାଦ ମହାରାଜ ଦୁଇ ତିନି ଘଣ୍ଟା ଶୋଉଥିଲେ, ସେ ବେଶୀ ସମୟ ଶୋଉନଥିଲେ, ଏବଂ ସେ ଶୋଇବାଟା ମଧ୍ୟ ସେଇ ଭଗବାନଙ୍କ ଚିନ୍ତାରେ ତାଙ୍କ ସବୁବେଳେ ସବୁବେଳେ ଭଗବାନ ଚିନ୍ତା, ତାଙ୍କ ସବୁ ନିଦ୍ରା ସମୟରେ ମଧ୍ୟ ଭଗବାନ ଚିନ୍ତା ଚାଲିଥିଲା ତାଙ୍କର। ତେଣୁ ରୋଗୀ ରୋଗୀ ତ ଦୁଃଖରେ ରହୁଛି, ସେ ତାର ତ ରୋଗ ରହିଛି, ଦୁଃଖ ଛଟପଟ ହେଉଛି। ଆଉ ଭୋଗୀ ଯେଉଁ ରହିଛି, ବହୁତ ପ୍ରକାର ଭୋଗ କରୁଛି, ଭୋଗ ମଧ୍ୟ ଆମେ ତଥାକଥିତ ଭୋଗୀ ଯେଉଁମାନେ ରହିଛନ୍ତି ଆମେ ଭାବିବା ସେମାନେ ସୁଖରେ ଅଛନ୍ତି ବୋଲି, କିନ୍ତୁ ପ୍ରକୃତରେ କେହି ସୁଖରେ ନାହାନ୍ତି, ସମସ୍ତେ ଦୁଃଖ ଭଗବାନଙ୍କ ସହିତ ଯୁକ୍ତ ନ ନାସ୍ତି ବୁଦ୍ଧି ରଜୁକ୍ତସ୍ୟ ନ ଚା ଯୁକ୍ତ ସେ ଭାବନା ନ ଚା ଭାବ ହେଉଛି ଶାନ୍ତି ଅଶାନ୍ତସ୍ୟ କୁତ ସୁଖ ନ ନାସ୍ତି ବୁଦ୍ଧି ରଯୁକ୍ତ ସେ ଆମର ବୁଦ୍ଧି ଭଗବାନଙ୍କ ସହିତ ଯୁକ୍ତ ହେଇନାହିଁ। ନାସ୍ତି ବୁଦ୍ଧି ଅଯୁକ୍ତ ବୁଦ୍ଧିରେ ଆମେ ଭଗବାନ ଚିନ୍ତା କରୁନାହିଁ। ନ ଚା ଯୁକ୍ତ ସେ ଭାବନା ଭାବନାରେ ମଧ୍ୟ ମନରେ ମଧ୍ୟ ଆମେ ଭଗବାନଙ୍କୁ ଚିନ୍ତା କରୁନାହିଁ। ନାସ୍ତି ବୁଦ୍ଧି ରଯୁକ୍ତ ସେ ନଚା ଯୁକ୍ତ ସେ ନଚା ଭାବ ହେଉଛି ଶାନ୍ତି। ତେଣୁ ଯେହେତୁ ଭଗବାନ ସହିତ ଆମେ ଯୁକ୍ତ ହେଇନାହିଁ, ତେଣୁ ଆମେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ। ଏବଂ ଶାନ୍ତି ଅଶାନ୍ତ ସେ କୁତ ସୁଖ, ଶାନ୍ତି ଯଦି ପ୍ରାପ୍ତ ନ ହେବା ସୁଖ କେଉଁଠି ଆସିବ? ସୁଖ ଆନନ୍ଦ ସେ ହେଉଛି ଆନନ୍ଦ ଘନ, ତାଙ୍କ ସହିତ ଯୁକ୍ତ ହେଲେ ଆମେ ସୁଖ ପାଇବା ବା ଆନନ୍ଦ ପ୍ରାପ୍ତ ହେବା। ଏବଂ ଭୌତିକ ସୁଖ ଯେଉଁ ରହିଛି, ଯେତିକ ଇନ୍ଦ୍ରିୟ ସୁଖ କିଛି ରହିଛି, ସେ ହେଉଛି ଦୁଃଖ ଯେଉଁ ନୁହେଁ ବୋଧେ, ସେ ସୁଖଟା ଦୁଃଖରୁ ହିଁ ଆରମ୍ଭ ହୁଏ। ଏବଂ ତଥାପି ଯଦି କିଛି ଆମେ ସୁଖ ପାଉଛେ, ଯେଉଁ ସୁଖର ଆଦି ଅଛି ତା'ର ସେ ସୁଖର ଅନ୍ତ ଅଛି। ଭୌତିକ ଜଗତରେ ଯେଉଁ ସୁଖ ପ୍ରକୃତି ସୁଖ ନାହିଁ, ସେଥିପାଇଁ ଭଗବାନ କହିଲେ ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ। ଏଠି ଅନେକ ପ୍ରକାର ଦୁଃଖ ରହିଛି, ଦୁଃଖର ଆଳୟ ଘର ହେଉଛି ଦୁଃଖର ଆଳୟ। ତେଣୁ ଏଠି ଯେଉଁ ଆମେ ସୁଖ ପାଉଛେ ସେଇଟାକୁ ଉଦାହରଣ ଦିଆଯାଇଛି କିଭଳି ଭାବରେ ନା, ଆଗେ ଆଗକାଳରେ ରାଜା ଯେଉଁ ଦଣ୍ଡ ଦେଉଥିଲେ କ'ଣ କରୁଥିଲେ ନା, ସେ ଦଣ୍ଡିତ ବ୍ୟକ୍ତିକୁ ସେ ଜଳରେ ନେଇ ବୁଡ଼େଇ ଦେଉଥିଲେ, ତା ଚୁଟି ଧରିକି ବୁଡ଼ାଉଥିଲେ ତା ଜଳ ଭିତରେ। ତେଣୁ ଜଳ ଭିତରେ ତ ପୁରେଇ ବୁଡ଼ ପୁରା ବୁଡ଼େଇ ଦେଲେ ତ ସେ ତ ମୃତ୍ୟୁବରଣ କରିବ ନା। ଭବିଷ୍ୟତ ଯେତେବେଳେ ସେ ପୁରା ବହୁତ କଷ୍ଟ ଛଟପଟ ହେବ, ସେତେବେଳେ ତାକୁ ଟିକେ ଟେକି ଦିଆଯିବ, ସେତେବେଳେ ସେ ନିଶ୍ୱାସ ରହୁ, ବହୁତ ଆନନ୍ଦ ଭୌତିକ ଜଗତରେ ଆନନ୍ଦ ହେଉଛି ସେଇଭଳି ଭାବରେ। ଭଗବାନ ସହ ଯୁକ୍ତ ହେଇନେ ମାନେ ସେ ଆନନ୍ଦ କ୍ଷଣସ୍ଥାୟୀ ଆନନ୍ଦ, ପ୍ରକୃତ ଆନନ୍ଦ ନୁହଁ। ଅପରପକ୍ଷରେ ଆମେ କହିବା, ଅନ୍ୟପକ୍ଷରେ ସୁଖକୁ ଏ ଦୁଃଖକୁ ଆମେ ଭାବୁଛୁ ସୁଖ ବୋଲି, କାରଣ ଏ ଭୌତିକ ଜଗତ ମାଇକ ଜଗତ, ଏଠି ଯେଉଁ ତଥାକଥ ଯାହା ସବୁ ରହିଛି ଆହାର ନିଦ୍ରା ଭୟ ମଧ୍ୟ ଯେଉଁ ସୁଖ ବୋଲି ଭାବୁଛେ, କିନ୍ତୁ ପ୍ରକୃତରେ ହିଁ ଦୁଃଖ, ଦୁଃଖଟାକୁ ଆମେ ସୁଖ ବୋଲି ଭାବୁଛେ। ପ୍ରକୃତ ସୁଖ ହେଉଛି ସୁଖମ ଆତ୍ୟନ୍ତିକମ ଯତ୍ତତ୍ ବୁଦ୍ଧି ଗ୍ରାହ୍ୟ ମତିନ୍ଦ୍ରିୟମ, ଭଗବତ ଗୀତା ଷଷ୍ଠଦ୍ୱାର ଭଗବାନ କହିଲେ। ଇନ୍ଦ୍ରିୟମାନେ ଯେତେବେଳେ ଭଗବାନଙ୍କ ସହିତ ଯୁକ୍ତ ହେବେ, ସେତେବେଳେ ପ୍ରକୃତ ସୁଖ ଆମେ ପ୍ରାପ୍ତ ହେବା, ସୁଖର ପ୍ରକୃତ ଅବସ୍ଥା ଆମେ ପ୍ରାପ୍ତ ହେବା। ଏ ଭୌତିକ ସୁଖଟା ପ୍ରକୃତ ସୁଖ ନୁହଁ, ଅଳ୍ପ କିଛି ସୁଖ ରହିଛି। ବିଭିନ୍ନ ପ୍ରକାର ଜ୍ଞାନ ବିଷୟରେ ଆସନ୍ତାକାଲି ଶ୍ରବଣ କରିବା। ଆଠଟି ଶ୍ଳୋକରେ 25-32 ଏ ଆଠଟି ଶ୍ଳୋକ ରହିଛି, କାଲି ଯେତିକି ସବୁ ଆଲୋଚନା କରାଯିବ। ତେଣୁ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକୁନ୍ଦ କି, ଜୟ ଗୌରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।